ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ 4 ନମ୍ବର ଖେପ୍ ନିର୍ବାଚନ ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫୁ ଚାଲିଛେ ପ୍ରଚାର। ଆଇବାକାଲ ଓଡ଼ିଶା ଆସ୍ବେ ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚାନ୍ଦବାଲି ଆର୍ ପାଣିକୋଇଲିନୁ ଦଳୀୟ ପ୍ରାର୍ଥୀଙ୍କ ଲାଗି କଲେ ପ୍ରଚାର। ସାଧାରଣ ନିର୍ବାଚନକେ ନେଇକରି ସାମାଜିକ ଗଣମାଧ୍ୟମଟି ହୋଇଥିବା 420 ଆପତ୍ତିଜନକ ପୋଷ୍ଟକେ ହଟାଲା ପୁଲିସ। ମେଟ୍ରିକ୍ ପରୀକ୍ଷା ଖାତା ଫେରଘା ଯାଞ୍ଚ ଲାଗି ଆଇବାକାଲିନୁ ମୂଲ ହେବା ଆବେଦନ। ଆଉର୍ କେତେଦିନ ଉତରୁ ରାଇଜେ ଫେର୍ ବଢ଼ଲା ତାତି। ବୌଦ୍ଧନୁ ସବୁନୁ ଜହ ତାତି 45.9°C। ରାଜ୍ୟନ 4 ନମ୍ବର ଆର୍ ଶେଷ ଖେପ୍ର ଭୋଟ୍ ଲାଗି ଆଉ 5 ଦିନ ବାକି ଥିବାର ବେଳେ ଭିନ୍ ଭିନ୍ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରୁଛନ୍। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଓଡ଼ିଶା ଆସିକରି ବାରିପଦାର ଛଉପଡ଼ିଆ, ବାଲେଶ୍ୱର ଆର୍ କେନ୍ଦ୍ରାପଡ଼ାନୁ ବିଜୟ ସଂକଳ୍ପ ସମାବେଶଠି ଯୋଗଦେବେ। ସେଆଡ଼େ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଇବାକାଲ, ବାଲେଶ୍ୱର ଆର୍ ଭଦ୍ରକନୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେନ୍ତା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରଚାରର ଶେଷ ଦିନ ଏବେ 30 ତାରିଖ ଗୁରୁବାର ଦିନ ବାଲେଶ୍ୱରନୁ ପ୍ରଚାର କରିବେ। ବିଜେପି ବରିଷ୍ଠ ନେତା ଆର୍ ଗୃହମନ୍ତ୍ରୀ ଅମିତ ଶାହା ଆଜି ଚାନ୍ଦବାଲିନୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍। ସେ ରାଜ୍ୟ ବିଜେପି ସରକାର ଆସିଲେ ଶିଳ୍ପ ପ୍ରତିଷ୍ଠା ସହିତ ଯୁବବର୍ଗଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବା ବୋଲି କହିଛନ୍। ସେନ୍ତା ଯାଜପୁର ଜିଲ୍ଲାର ପାଣିକୋଇଲିଠାନେ ଭିଲ୍ ଶ୍ରୀ ଶାହା ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ପ୍ରଚାର କରିଛନ୍। ସେନ୍ତା ବିଜେପି ତରଫୁ କେନ୍ଦ୍ରାପଡ଼ାର ଜମୁନୁ ଗୋଟିଏ ରୋଡ୍ ଶୋ କରାଯାଇଥିବା ବେଳେ ବିଜେଡି ତରଫୁ ବେତନଟି ଆର୍ ଭୋଗରାଇନ ପ୍ରଚାର ଚାଲିଛି। ସାଧାରଣ ନିର୍ବାଚନକେ ନେଇକରି ସାମାଜିକ ଗଣମାଧ୍ୟମଟି ହୋଇଥିବା 420 ଆପତ୍ତିଜନକ ପୋଷ୍ଟକେ ଓଡ଼ିଶା ପୁଲିସ୍ ତରଫୁ ହଟେଇ ଦିଆଯାଇଛି। ଇତାର ସହିତ 5 ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି। ଏନୁ ଜଣାଇ ଦିଆଯାଇପାରେ ଯେ ଫେସ୍ବୁକ୍, ଏକ୍ସ, ଇନ୍ଷ୍ଟାଗ୍ରାମ, ୟୁଟ୍ୟୁବ୍ ବଗିର ସାମାଜିକ ଗଣମାଧ୍ୟମଟି ନିର୍ବାଚନକେ ନେଇକରି ଭିନ୍ ଭିନ୍ ଆପତ୍ତିଜନକ ପୋଷ୍ଟ ହେଉଥିବାର ଦେଖିବାରକେ ମିଳୁଛି। ଇସବୁକେ ନିୟନ୍ତ୍ରଣ କରିବା ଲାଗି ଓଡ଼ିଶା ପୁଲିସ୍ ତରଫୁ ସାମାଜିକ ଗଣମାଧ୍ୟମ ମନିଟରିଂ ସେଲ୍ ଖୋଲାଯାଇଛି। ରାଜନୈତିକ ଦଳର ପ୍ରାର୍ଥୀ ଆର୍ ସେମାନଙ୍କର ସମର୍ଥକମାନଙ୍କ ତରଫୁ ହୋଇଥିବା ପୋଷ୍ଟ ଉପରେ ଇ ସେଲ୍ ନଜର ରଖୁଛି। ଏତାର ସହିତ ବିବାଦୀୟ ପୋଷ୍ଟମାନଙ୍କେ ହଟାବାର ଲାଗି ପଦକ୍ଷେପ ନେଉଛି। ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ହୋଇଥିବା ମେଟ୍ରିକ୍ ପରୀକ୍ଷାର ଖାତା ଫେରଘା ଯାଞ୍ଚ ଆର୍ ଉତ୍ତର ଖାତାର ଅବିକଲ ନକଲ ଲାଗି ଆଇବାକାଲଠାନୁ ଅନ୍ଲାଇନ୍ ଆବେଦନ ଆଉ ଦେୟ ଦାଖଲ ପ୍ରକ୍ରିୟା ମୂଲ ହେବା ବୋଲି ପରିଷଦ ତରଫୁ ସୂଚନା ଦିଆଯାଇଛି। ଇଚ୍ଛୁକ ପରୀକ୍ଷାର୍ଥୀମାନେ bscodisha.ac.in ୱେବ୍ସାଇଟ୍ ଜରିଏ ଜୁନ୍ 12 ତାରିଖ ଭିତରେ ଆବେଦନ କରିପାରିବେ। ମଧ୍ୟମା ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀମାନେ ପରିଷଦର ମୁଖ୍ୟ କାର୍ଯ୍ୟାଳୟ କି ଶାଖା କାର୍ଯ୍ୟାଳୟନୁ ଅଫ୍ଲାଇନ୍ ଜରିଏ ଆବେଦନ କରିପାରିବେ। ପରୀକ୍ଷା ଖାତାମାନଙ୍କର ଫେରଘା ଯାଞ୍ଚ କରାଯିବାର ଉତରୁ ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ମାର୍କସିଟ୍ ଯୋଗାଇ ଦିଆଯିବା। ସେନ୍ତା ଉତ୍ତର ଖାତାର ନକଲମାନ ୱେବ୍ସାଇଟ୍ନୁ ଆବେଦନକାରୀମାନେ ଡାଉନ୍ଲୋଡ୍ କରିପାରିବେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବାର ସବୁ କଲେଜ ଆଉ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପିଜି ନାଁ ଲେଖା ଲାଗି ଆବେଦନ ଗଲାକାଲି ଶେଷ ହୋଇଛି। 113 ଉଚ୍ଚଶିକ୍ଷାନୁଷ୍ଠାନର 28,926 ପିଜି ଆସନ ଲାଗି 59,000 ଅତ୍କା ପ୍ରାର୍ଥୀ ଆବେଦନ କରିଛନ୍। ଏକକ ପିଜି ପ୍ରବେଶିକା ପରୀକ୍ଷା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଲାଗି ଅନ୍ଲାଇନ୍ ଜରିଏ ସାମ୍ସ ପୋର୍ଟାଲ୍ଠି ଆବେଦନ କରାଯାଇଥିଲା। ଆଇବା ମାସର 22 ତାରିଖନୁ ଆବେଦନକାରୀମାନଙ୍କୁ ପ୍ରବେଶପତ୍ର, ଏଡ୍ମିଟ୍ କାର୍ଡ ସାମ୍ସ ୱେବ୍ସାଇଟ୍ନୁ ମିଳିପାରବା। ଆଇବା ଜୁଲାଇ ମାସ 3-14 ତାରିଖ ତକ୍ ପ୍ରବେଶିକା ପରୀକ୍ଷା ହେବ। ରାଇଜେ ଝାଉ ମାରିକରି ହୋଇଥିବାର ମୃତ୍ୟୁ ସଂଖ୍ୟା 4 ବଢ଼ିଛେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍। ସେ କହିଛନ୍ ଯେ ଢେଙ୍କାନାଲ ଆର୍ ବାଲେଶ୍ୱର ଜିଲ୍ଲାନୁ ଝନେ ଲେଖା ଆର୍ ମୟୂରଭଞ୍ଜ ଜିଲ୍ଲାର 2 ଜଣଙ୍କର ଝାଉ ମାରିକରି ଜୀବନ ଯାଇଛି। ସେନ୍ତା 14 ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଛି। ଗଲାକାଲି ତକ୍ ରାଇଜେ 1,219 ଜଣ ଅଂଶୁଘାତ ରୋଗୀ ଡାକ୍ତରଖାନାନୁ ଭର୍ତ୍ତି ହୋଇଛନ୍। ଢେଙ୍କାନାଲନୁ ସବୁନୁ ଜହ 198 ଜଣ, ମୟୂରଭଞ୍ଜନୁ 146, ସୁନ୍ଦରଗଡ଼ନୁ 131, ସମ୍ବଲପୁରନୁ 121 ଜଣ ଝାଉମରାଥି ଆକ୍ରାନ୍ତ ହୋଇକରି ଡାକ୍ତରଖାନାନୁ ଭର୍ତ୍ତି ହୋଇଥିଲେ। ଆଗ୍କେ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବାରକେ ଥିବାରୁ ଡାକ୍ତରଖାନାମାନଙ୍କେ ପ୍ରସ୍ତୁତ ରଖାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ମିଶ୍ର କହିଛନ୍। ଶ୍ରୀକ୍ଷେତ୍ର ପୁରୀନୁ ଶ୍ରୀଜୀଉମାନଙ୍କ ରଥଯାତ୍ରା ଲାଗି ରଥଖଳାନ 3 ରଥର ଅଖ କାମ ମୂଲ ହୋଇଥିବା ବେଳେ ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍। ଆଇବାକାଲ ଭଉଁରୀ ଉତ୍ସବଥି ଚକ ଆର୍ ଅଖ ସଂଯୋଗ ହେବା। ସେଆଡ଼େ ଜୁନ୍ 22 ତାରିଖ ଦିନ ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା ଲାଗି ପ୍ରସ୍ତୁତି ମୂଲେଇଛି। ସ୍ନାନ ପୂର୍ଣ୍ଣିମା ଉତରୁ ମହାପ୍ରଭୁଙ୍କର ଅଣସର ନୀତି ଥିବାରୁ ଗୁପ୍ତନିଧି ଲାଗି ଦରକାର ଜିନିଷ ଶ୍ରୀମନ୍ଦିର ପ୍ରଶାସନ ତରଫୁ ଠୋଲ କରାଯାଇଛି। ଏଥିଲାଗି ତିଗିରିଆ ନୂଆପାଟଣା ଇଲାକାନ ତିନ୍ କ୍ୱିଣ୍ଟାଲ ବାସୁଙ୍ଗା ପାଟ ଶ୍ରୀମନ୍ଦିର କାର୍ଯ୍ୟାଳୟନ ପହଞ୍ଚିଛେ। ଏଥିଲାଗି ନୂଆପାଟଣା ଟସର ବ୍ୟବସାୟୀଙ୍କର ବରାଦ ଦିଆଯାଇଥିଲା। ଗଲାକାଲି ବାସୁଙ୍ଗା ପାଟକେ ପ୍ରଶାସନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ନେଇଛନ୍। ଇତାର ଆଘନୁ ସେ ମୁମ୍ବାଇନୁ ପଶ୍ଚିମ ରେଳବାଇର ପ୍ରିନ୍ସିପାଲ ଚିଫ୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ଇତାର ଛଡ଼ା ଶ୍ରୀ ଫୁଙ୍କୱାଲ ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ପଦବୀ ଠିକ୍ କାମ କରିଛନ୍। ଭାରତୀୟ ଖାଦ୍ୟ ନିଗମର କେନ୍ଦ୍ରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଆର୍ ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ମଣ୍ଡି ଯାଞ୍ଚ କରୁଛନ୍। ଯାଞ୍ଚ ସମୟଥି ମଣ୍ଡିର ସ୍ଥିତି, ଚାଉଳ ସଂରକ୍ଷଣ ପଦ୍ଧତି ଆର୍ ଅଲଗା ମାନଦଣ୍ଡ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ସେଟା ତଦାରଖ କରାଯାଉଛି। ଆଇବା ଦିନେ ପଶ୍ଚିମ ଓଡ଼ିଶାର ଅଲଗା ମଣ୍ଡିମାନଙ୍କେ ଭିଲ୍ ଯାଞ୍ଚ କରାଯିବା ବୋଲି ଭାରତୀୟ ଖାଦ୍ୟ ନିଗମ ତରଫ କୁହାଯାଇଛି। ସେଆଡ଼େ ଚାଷୀମାନଙ୍କନୁ ଖାଦ୍ୟ ସଂଗ୍ରହ ନୀତି ଅନୁସାରେ ଧାନ ଘିନା ଯିବା ବୋଲି ପ୍ରତିନିଧି ଦଳ କହିଛନ୍। ବୁର୍ଲାନୁ ଆଜି ଦିନର 11:52 ଶୂନ୍ୟ ଛାୟା ଦେଖାଦେଇଛି। ଶୂନ୍ୟ ଛାୟାକେ ଦେଖବାର ଲାଗି ବୁର୍ଲାଠାରେ ଥିବାର ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍ଥି ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଶୂନ୍ୟ ଛାୟା ଦେଖବାର ଲାଗି ବୈଜ୍ଞାନିକ ମନୋବୃତ୍ତି ରଖୁଥିବାର ବ୍ୟକ୍ତିବିଶେଷ ଆର୍ ଛାତ୍ରଛାତ୍ରୀମାନଙ୍କର ଭିଡ଼ ଜମିଥିଲା। ବଛରକ ଖାଲି ଦୁଇ ଦିନ ମଧ୍ୟାହ୍ନେ ସୂର୍ଯ୍ୟ ଠିକ୍ ମୁଡ଼ ଉପରେ ରହେସନ୍, ହେଥିଲାଗି କେନ୍ସି ବସ୍ତୁର ଛାଇ ନା ପଡ଼େ। କନ୍ୟାକୁମାରୀନୁ ଭାରତର ମଧ୍ୟଭାଗ ନ ଥିବାର କର୍କଟ କ୍ରାନ୍ତି ମଧ୍ୟତି ଥିବାର ସବୁ ଇଲାକାନ ଏପ୍ରିଲ୍ନୁ ଜୁନ୍ ଆର୍ ଜୁନ୍ରୁ ଅଗଷ୍ଟ ମାସ ଭିତରେ ବଛରକ ଦୁଇଥର ଶୂନ୍ୟ ଛାୟା ପଡ଼ିଥିସି। ବୁର୍ଲାନୁ ଆଇବା ଜୁଲାଇ 15 ଦିନ 11:56 ଫେର୍ ଘାଏ ଶୂନ୍ୟ ଛାୟା ଦିଶବା ବୋଲି ଯନ୍ତ୍ରୀ ରାକେଶ ସାହୁ କହିଛନ୍। ଭୋଟ୍ କାମ ଲାଗି ମହିଳା ପୁଲିସ୍ କର୍ମଚାରୀମାନଙ୍କୁ ନେଇକରି ଯାଉଥିବାର ପୁଲିସ୍ ଗାଡ଼ି ଭୁବନେଶ୍ୱରରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥି 7 ମହିଳା ପୁଲିସ୍ କର୍ମଚାରୀ ଆହତ ହୋଇଛନ୍। ସୂଚନା ଅନୁସାରେ ମହିଳା ପୁଲିସ୍ କର୍ମଚାରୀଙ୍କୁ ନେଇକରି ଗାଡ଼ି କେନ୍ଦ୍ରାପଡ଼ାକେ ଭୋଟ୍ କାମ ଲାଗି ଯାଉଥିବାର ବେଳେ ଭୁବନେଶ୍ୱର ବାଣୀବିହାର ପାଖେ ସାମ୍ନାଆଡ଼ୁ ଗୋଟିଏ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଏଥି ଆହତ ହୋଇଥିବାର ମହିଳା ପୁଲିସ୍ କର୍ମଚାରୀମାନଙ୍କୁ କ୍ୟାପିଟାଲ ହସ୍କିଟାଲରେ ଭର୍ତ୍ତି କରାଯାଇଥିବାର ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାନୁ ଭୋଟ୍ ଗନ୍ତି ଲାଗି ଗଲାକାଲି ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନୁ କର୍ମଚାରୀମାନଙ୍କର ଗୋଟିଏ ତାଲିମ ଶିବିର ହୋଇଯାଇଛି। ଦେବଗଡ଼ର ପଲିଟେକ୍ନିକ୍ଠାରେ ଲୋକସଭା ଓ ବିଧାନସଭା ଆସନ ଲାଗି 13 ଲେଖା ଟେବୁଲ୍ନୁ ଭୋଟ୍ ଗନ୍ତି କରାଯିବା। ଟେବୁଲ୍ମାନଙ୍କେ ଇଭିଏମ୍ ଲାଗି ଅଣୁପର୍ଯ୍ୟବେକ୍ଷକ, କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟମାନେ ଉପସ୍ଥିତ ରହିବେ। କର୍ମଚାରୀମାନେ ଜୁନ୍ 4 ଭୋଟ୍ ଗନ୍ତି ଦିନ ସକାଳର 5 କେନ୍ଦ୍ରରୁ ଉପସ୍ଥିତ ରହିବେ। ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ଶିବିର ହୋଇଯାଇଛି। ଜଳବାୟୁ ବଦଳିବା ଲାଗି ଭିନ୍ ଭିନ୍ ସମୟଥି ପୃଥିନୁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଥିବାର ବେଳେ ଏ ବଛର ଲାଲ ନିନା ପ୍ରଭାବ ଲାଗି ପାଖାପାଖି 25 ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଆମେରିକାର ପାଣିପାଗ ସଂସ୍ଥା ତରଫ ଇବାବ୍ଦେ ପୂର୍ବାନୁମାନ କରାଯାଇଛି। ସୂଚନା ଅନୁସାରେ 13 ଝଡ଼ ସମୟଥି ଘଣ୍ଟାକ 119 କିଲୋମିଟର ବ୍ୟକ୍ତି ପବନ ବୋହିବାର ସମ୍ଭାବନା ଥିବାର ବେଳେ ଅଲଗା 4-7 ଝଡ଼ ସମୟଥି ଘଣ୍ଟାକ 179 କିଲୋମିଟର ତକ୍ ପବନ ବୋହିବାର ପୂର୍ବାନୁମାନ କରାଯାଇଛି। ଦିନକେ ଦିନ ସମୁଦ୍ର ଗରମ ହେଉଥିବାରୁ ଅତ୍କା ଝଡ଼ ସୃଷ୍ଟି ହେଉଛି। 2023 ମାର୍ଚ୍ଚ ଉତରୁ ସାରା ପୃଥିବୀରୁ ସମୁଦ୍ର ପୃଷ୍ଠର ତାପମାତ୍ରା ବଢ଼ୁଛି। ବୈଜ୍ଞାନିକମାନଙ୍କର ପୂର୍ବାନୁମାନ ଅନୁସାରେ ଗ୍ରୀଷ୍ମ ଋତୁରୁ ଶେଷ ତକ୍ ଏଲ୍ନିନୋ ଲା ନିନାଥି ରୂପାନ୍ତରିତ ହେବାର ସହିତ ବର୍ଷା ବଢ଼ବା ବୋଲି ଜଣାପଡ଼ିଛି। କେତେଦିନ ଉତରୁ ରାଇଜେ ଫେର୍ ଘାଏ ତାତି ବଢ଼ିଛି। ରାଜ୍ୟର ସବୁନୁ ଜହ ତାତି ଆଜି ବୌଦ୍ଧନୁ 45.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା ସୋନପୁରନୁ 45.3 ଆର୍ ଟିଟିଲାଗଡ଼ନୁ 45 ଡିଗ୍ରୀ ସେଲ୍ସିୟସ୍ ତାତି ରେକର୍ଡ ହୋଇଥିବାର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। ସେଆଡ଼େ ଆଇବାକାଲ ଆର୍ ପରଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ଭଲପୁର ଆର୍ ନୂଆପଡ଼ାନୁ ଜବର ଖରା ହେବା। ଏଥିଲାଗି ଜିଲ୍ଲାମାନଙ୍କେ ପାଣିପାଗ ବିଭାଗ ତରଫ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିର ନୂଆ ଅଧ୍ୟକ୍ଷ ଭାବେ ପ୍ରଫେସର ସରିତା ସୁପକାର ଦାୟିତ୍ୱ ନେଇଛନ୍। ପହିଲା ମହିଳା ଅଧ୍ୟକ୍ଷ ଭାବେ ପ୍ରଫେସର ସୁପକାର ନିଯୁକ୍ତି ପାଇଛନ୍। ଆଘନୁ ପ୍ରଫେସର ସୁପକାର ଓପିଏସ୍ସିର ସଦସ୍ୟା ଥିଲେ। ରାଇଜେ 4 ଖେପ୍ ନିର୍ବାଚନ ଲାଗି ଭିନ୍ ଭିନ୍ ରାଜନୈତିକ ଦଳ ତରଫ ଚାଲିଛି ପ୍ରଚାର। ଆଇବାକାଲ ଓଡ଼ିଶା ଆସିବେ ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚାନ୍ଦବାଲି ଆର୍ ପାଣିକୋଇଲିନୁ ଦଳୀୟ ପ୍ରାର୍ଥୀଙ୍କ ଲାଗି କଲେ ପ୍ରଚାର। ସାଧାରଣ ନିର୍ବାଚନକେ ନେଇକରି ସାମାଜିକ ଗଣମାଧ୍ୟମଥି ହୋଇଥିବାର 420 ଆପତ୍ତିଜନକ ପୋଷ୍ଟକେ ହଟାଲା ପୁଲିସ। ମେଟ୍ରିକ୍ ପରୀକ୍ଷା ଖାତା ଫେରଘା ଯାଞ୍ଚ ଲାଗି ଆଇବାକାଲିନୁ ମୁଁ ହେବା ଆବେଦନ। ଆଉର କେତେଦିନ ଉତରୁ ରାଇଜେ ଫେର୍ ବଢ଼ଲା ତାତି, ବୌଦ୍ଧନୁ ସବୁନୁ ଜହ ତାତି 45.9 ଡିଗ୍ରୀ ସେଲ୍ସିୟସ୍। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।